ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ଜୁହାର। ପହିଲା ମୁଖିଆ ଖବର। ମନ୍ କି ବାତ୍ କାର୍ଯ୍ୟକ୍ରମର 115 ନମ୍ବର ସଂସ୍କରଣଟି ଆଇବା କାଲି ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ଦାନା ଉତ୍ତରର ସ୍ଥିତି ଆର୍ ପୁନରୁଦ୍ଧାର କାମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଆର୍ ବାତ୍ୟା ଦାନା ଲାଗି ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ କୃଷିମନ୍ତ୍ରୀ। କହିଲେ ଚାଷୀମାନଙ୍କର ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 115 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟନ ବାତ୍ୟା ଦାନା ଉତ୍ତରର ସ୍ଥିତି ଆର୍ ପୁନରୁଦ୍ଧାର କାମର ଆଜି ସମୀକ୍ଷା କରିଛନ୍। ଏହି ବୈଠକଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଆର୍ ଏସ୍ଆର୍ସି ଡିକେ ସିଂ ଉପସ୍ଥିତ ଥିଲେ। ଏ ବୈଠକଟି ପୁନରୁଦ୍ଧାର କାମକେ ଜବର କରବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାର ଜଣାପଡ଼ିଛି। ସେଆଡ଼େ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଭୁବନେଶ୍ୱର ନଥିବା ସେଚ ସଦନର ବନ୍ୟା ନିୟନ୍ତ୍ରଣ କକ୍ଷନ ବାତ୍ୟା ଉତ୍ତର ସ୍ଥିତି ସମୀକ୍ଷା କରିଛନ୍। ଏ ବୈଠକଟି ଜଳସମ୍ପଦ ବିଭାଗର ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାରେ ବାତ୍ୟା ଦାନା ଲାଗି ହୋଇଥିବାର ଫସଲ କ୍ଷୟକ୍ଷତି ଉପରେ ଭୁବନେଶ୍ୱର କୃଷି ଭବନର ଗୋଟିଏ ସମୀକ୍ଷା ବୈଠକ ଆଜି ହୋଇଯାଇଛି। ବର୍ଷା କମ୍ବାର ଉତ୍ରୁ ଅଧିକାରୀମାନେ ଗ୍ରାଉଣ୍ଡକେ ଯାଇକରି କ୍ଷୟକ୍ଷତିର ଜିଓ ଟେଗିଂ ରିପୋର୍ଟ ବିଭାଗକେ ଦେବେ। ସେ ରିପୋର୍ଟକେ ଆଧାର କରିକି ରାଜ୍ୟ ସରକାରଙ୍କର ତରଫୁ ଦରକାରୀ ନିଷ୍ପତ୍ତି ନିଆଯିବା ବୋଲି କୃଷିମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। ଚାଷୀମାନଙ୍କର ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ ଆଉ ସେଟାକେ ଯୋଗାଇ ଦେବାରକେ ସରକାର ପୁରା ତୟାର ଅଛନ୍ ବୋଲି ମନ୍ତ୍ରୀ କହିଛନ୍। ସୂଚନା ଅନୁସାରେ ବାତ୍ୟା ଦାନା ଲାଗି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାର ଚାଷ ଜମିଥି ପାନ୍ ମାଡ଼ିକରି ନୁକସାନ ହେବାର ଆକଳନ କରାଯାଇଛି। କ୍ଷୁଦ୍ର ଆଉ ନାମମାତ୍ର ଚାଷୀ ଯେନ୍ମାନଙ୍କର ପାଖେ 2 ହେକ୍ଟର ତକ ଚାଷ ଜମି ଥିବା ଆର୍ ପ୍ରାକୃତିକ ବିପର୍ଯ୍ୟୟ ଲାଗି 33% ନୁ ଅତ୍କା ଫସଲ ନୁକସାନ ହୋଇଥିବା ସେମାନଙ୍କୁ ସରକାରଙ୍କର ଧାରିଜ ସାହାଜ ହିସାବେ ରେନ୍ଫେଡ୍ ଇଲାକାନ ହେକ୍ଟର ପିଛା 8,500 ଟଙ୍କା ଆର୍ ନିଶ୍ଚିତ ଜଲସେଚନ ଇଲାକାନ ହେକ୍ଟର ପିଛା 17,000 ଟଙ୍କା ଆଉ 12 ମାସୀ ଫସଲ ଲାଗି ହେକ୍ଟର ପିଛା 22,500 ଟଙ୍କା ରହିଛି। ସବୁ ତଥ୍ୟ ମିଳିବା ଋତୁରୁ ସରକାର ଇ ଦିଗେ ନିଷ୍ପତ୍ତି ନେବେ ବୋଲି ବିଭାଗୀୟ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ କହିଛନ୍। ବାତ୍ୟା ସମିଆଥି ଦାୟିତ୍ୱ ଖିଲାପ ସହିତ ଲୋକମାନଙ୍କୁ ଦୁର୍ବ୍ୟବହାର କରିଥିବାନୁ 4 ଜଣ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍। ଇ ବାବଦେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ ଯେ ବାତ୍ୟା ଦାନାର ମୁକାବିଲା ସମିଆଥି 4 ଜଣ ଅଧିକାରୀ ଲୋକମାନଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା। ଏ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ଋତୁରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଏମାନଙ୍କର ଭିତରେ 3 ଜଣ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆଉ ଜଣେ ରାଜସ୍ୱ ନିରୀକ୍ଷକ ଅଛନ୍। ସେ ଆର୍ କହିଛନ୍ ଯେ ବାତ୍ୟା ସମିଆଥି ଯେନ୍ମାନେ ଅସହାୟ ଲୋକଙ୍କୁ ସାହାଯ୍ୟ କରିକି ନିଜର ଦାୟିତ୍ୱ ଠିକ୍ ଭାବେ ତୁଲେଇଛନ୍ ସେମାନଙ୍କୁ ପୁରସ୍କୃତ କରାଯିବା। ବାତ୍ୟା ଦାନା ପ୍ରଭାବଥି ସ୍କୁଲ କୋଠା ଆର୍ ଭିତ୍ତିଭୂମି ନୁକସାନ ହୋଇଥିଲେ ଜଲ୍ଦି ରିପୋର୍ଟ କରବାରକେ ବିଦ୍ୟାଳୟ ଆଉ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ ଆର୍ ନୟାଗଡ଼ର ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଇ ବାବଦେ ରିପୋର୍ଟ ମଗାଯାଇଛି। ଇତାର ସହିତ ଜିଲ୍ଲାପାଳମାନଙ୍କୁ ଭିଲ୍ ଇ ବାବଦେ ଜଣାଇ ଦିଆଯାଇଛି। 1995 ମସିହା ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ସୁଶୀଲ କୁମାର ଲୁହାନି କେନ୍ଦ୍ରୀୟ ଡେପୁଟେସନ୍ଥି ଯିବେ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ସେ ଦାୟିତ୍ୱ ତୁଲାବେ। କେନ୍ଦ୍ରୀୟ କାର୍ମିକ ମନ୍ତ୍ରଣାଳୟ ତରଫୁ ଇ ବାବଦେ ବିଜ୍ଞପ୍ତି ବାହାରିଛି। ଇନ ଜନେଇ ଦିଆଯାଇପାରେ ଯେ ଶ୍ରୀ ଲୁହାନି ଏଛେନ୍ ରାଜ୍ୟ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଭାବେ କାମ କରୁଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେବଗଡ଼ ଜିଲ୍ଲାର ରିୟାମାଳ ବ୍ଲକ ଅଧୀନ ବୈଷ୍ଣବଖୁଲ ଚିରଗୁଣୀ କୁଦର ବାମନପାଲି ଜଳବିଭାଜିକା ଇଲାକାନ ମୃତ୍ତିକା ଆର୍ ଜଳସମ୍ପଦ ସଂରକ୍ଷଣ ବାବଦେ ଗୋଟିଏ ତାଲିମ କାର୍ଯ୍ୟକ୍ରମ ଆଜି ହୋଇଯାଇଛି। ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନ ରିୱାର୍ଡ ପ୍ରକଳ୍ପ ଜରିଏ ଏହି ଜଳବିଭାଜିକା ଇଲାକା ହୋଇଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମ ବାବଦେ ଚାଷୀମାନଙ୍କୁ ଅବଗତ କରାଇଛି। ଏହି ତାଲିମ କାର୍ଯ୍ୟକ୍ରମଟି 50 ଏତକା ଚାଷୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦେବଗଡ଼ ଜିଲ୍ଲାର 18 କ୍ଷୁଦ୍ର ଜଳବିଭାଜିକାନ ଆଇବା 28 ତାରିଖ ତକ ଚାଲବା। ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫୁ ଜିଲ୍ଲାପାଳମାନଙ୍କର କାର୍ଯ୍ୟାଳୟନ ମେଲେରିଆ ଫାଇଲେରିଆ ଟିବି ଆର୍ କୁଷ୍ଠରୋଗ ସଚେତନତା ବାବଦେ ଗୋଟିଏ ବୈଠକ ଆଜି ହୋଇଯାଇଛି। ଏହି ବୈଠକଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ। ମେଲେରିଆ ଫାଇଲେରିଆ ଟିବି ଆର୍ କୁଷ୍ଠରୋଗର ନିରାକରଣ ଲାଗି ସାଧାରଣ ଲୋକଙ୍କୁ ସଚେତନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ଜିଲ୍ଲାର ସ୍ୱତନ୍ତ୍ର ଚିଠା ଭୋଟର ତାଲିକା ପ୍ରକାଶନ ଆର୍ ସଂଶୋଧନ ଉପରେ ଆଜି ଗୋଟିଏ ବୈଠକ ହୋଇଯାଇଛି। ଏହି ବୈଠକଟି ଭିନ୍ ଭିନ୍ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜିଲ୍ଲାନ ଗଲା ଅଗଷ୍ଟ 20 ତାରିଖନୁ ଅକ୍ଟୋବର 8 ତାରିଖ ଭିତରେ ବିଏଲ୍ଓମାନେ ଘର ଘର ବୁଲିକରି ନୂଆ ଭୋଟର ତାଲିକା ତିଆର ଆର୍ ଦରକାରୀ ତଥ୍ୟ ସଂଗ୍ରହ କରିଛନ୍। ଆଇବା 28 ତାରିଖ ଭିତରେ ଏହି ତାଲିକାଥି ଦରକାରୀ ସଂଶୋଧନ କରିକରି 29 ତାରିଖ ଦିନ ଭୋଟର ତାଲିକା ବାହାର କରାଯିବା ବୋଲି ଜିଲ୍ଲାପାଳ କହିଛନ୍। ସେନ୍ତା ଯେନ୍ମାନଙ୍କର ଭୋଟର ତାଲିକାଥି ତଥ୍ୟ ଭୁଲ୍ ଥିବା ସେମାନେ ଆଇବା 28 ତାରିଖ ତକ୍ ଆବେଦନ କରିପାରିବେ ବୋଲି ଜଣାପଡ଼ିଛି। ବୌଦ୍ଧ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲାନ ଭୋଟର ତାଲିକା ସଂଶୋଧନ ଲାଗି ଗୋଟିଏ ସର୍ବଦଳୀୟ ବୈଠକ ଆଜି ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତା ହୋଇଥିବା ବୈଠକଟି ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଛି। ଫି ବଛର ବାଗିର 17-18 ବଛର ବର୍ଗର ନୂଆ ଭୋଟରମାନଙ୍କୁ ଭୋଟର ତାଲିକାଥି ସାମିଲ କରାଯିବା। ଯେନ୍ମାନଙ୍କର ବୟସ 17 ଅତ୍କା ହୋଇଥିବା ସେମାନେ ଆଗୁଆ ପଞ୍ଜୀକରଣ କରିପାରିବେ ବୋଲି ବୈଠକନୁ ସୂଚନା ମିଳିଛି। ଏଥିର୍ଲାଗି ଆଇବା 29 ତାରିଖ ସକାଳର 7 ନୂଆ ଭୋଟରମାନଙ୍କର ଭିତରେ ସଚେତନତା ସୃଷ୍ଟି କରବାର୍ ଲାଗି ଜିଲ୍ଲା ପ୍ରଶାସନ ତରଫୁ ଗୋଟିଏ ପଦଯାତ୍ରା କରାଯିବା। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ ଲାଗି ଆଜି ଗୋଟିଏ ତୟାରୀ ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କର ଅଧ୍ୟକ୍ଷତା ହୋଇଥିବାର ଏହି ବୈଠକଟି ବୌଦ୍ଧ ବିଧାୟକ ତଥା ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆଇବା 3 ତାରିଖରୁ 7 ତାରିଖ ତକ୍ ବୌଦ୍ଧ କଚେରୀ ପଡ଼ିଆନ କୃଷି ଯନ୍ତ୍ରପାତି ମେଳା ଆୟୋଜନ ହେବା ବୋଲି ନିଷ୍ପତ୍ତି ନିଆଯାଇଛି। ଆଇଆଇଏମ୍ ସମ୍ବଲପୁରନ ଭାରତୀୟ ଶିଳ୍ପ ମହାସଂଘ ସହଯୋଗଟି ବାର୍ଷିକ ବିଜ୍ନେସ୍ କନ୍କ୍ଲେଭ୍ ଆଜି ଉଦ୍ଘାଟିତ ହୋଇଛି। ଏହି ସମାରୋହଟି 30 ଷ୍ଟାର୍ଟଅପ୍ ଭାଗ ନେଇଛନ୍। ରିଡିଫାଇନିଂ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫର୍ ବିଜ୍ନେସ୍ ଏକ୍ସେଲେନ୍ସ ଶୀର୍ଷକ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି। ଶିଳ୍ପ ଲିଡର ଆର୍ ଶିକ୍ଷାବିତ୍ମାନଙ୍କୁ ଏକଠନିଆ କରିକି ଉଦୀୟମାନ ବ୍ୟବସାୟିକ ଧାରା ଆର୍ ଆହ୍ୱାନ ଉପରେ ବୁଝାମଣାମୂଳକ ଆଲୋଚନାଥି ସାମିଲ କରବାରଟା ଏହି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ବୋଲି ଆଇଆଇଏମ୍ ତରଫୁ କୁହାଯାଇଛି। ସମ୍ବଲପୁର ଜିଲ୍ଲା ବର୍ଷିଆନ କ୍ରୀଡ଼ା ସଂଘ ତରଫୁ ସିଂପାଲି କିଷାନ କ୍ଲବ ଫୁଟବଲ ପଡ଼ିଆନ ଚାଲିଥିବାର 25 ସୌରେନ୍ଦ୍ରୀ ନାୟକ ଟ୍ରଫି ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଖେଳିଥି ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ 5-0 ଗୋଲ୍ଥି ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲ ଦଲକେ ହରେଇଛି। ଆଉ ଗୋଟିଏ ଖେଳିଥି ସେଭେନ୍ ହିଲ୍ ପବ୍ଲିକ ସ୍କୁଲ 5-1 ଇଣ୍ଡିଆନ ପବ୍ଲିକ ସ୍କୁଲକେ ହରେଇଛି। ଏହି ଦୁଇ ଦଲ ସେମିଫାଇନାଲ୍ଥି ପହଞ୍ଚିଛନ୍। ଏ ଟୁର୍ଣ୍ଣାମେଣ୍ଟ ଆଇବା 29 ତାରିଖ ତକ୍ ଚାଲବା। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ଦେଶର ସବୁ ଜିଲ୍ଲାର ଜିଲ୍ଲାପାଳ ଆର୍ ଜିଲ୍ଲାସ୍ତରୀୟ ମାଜିଷ୍ଟ୍ରେଟ୍ମାନଙ୍କୁ ଅଣମାନ୍ୟତାପ୍ରାପ୍ତ ହେଲମେଟ୍ ନିର୍ମାତା ଆର୍ ବିକ୍ରେତାମାନଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନେବାର୍କେ ନିର୍ଦ୍ଦେଶ ଦେଇଛନ୍। ଖାସ୍କରି ଦୁଇଚକିଆ ଗାଡ଼ି ଚାଳକମାନେ ବ୍ୟବହାର କରୁଥିବା ହେଲମେଟ୍ ତିଆରି ଆର୍ ବିକ୍ରି ଉପରେ ଏହି ପଦକ୍ଷେପ ନେବାର୍ ଲାଗି କୁହାଯାଇଛି। ସୁରକ୍ଷା ଦୃଷ୍ଟିରୁ ଦୁଇଚକିଆ ଗାଡ଼ି ଚାଳକମାନେ ବ୍ୟବହାର କରୁଥିବା ହେଲମେଟ୍ ଉପଭୋକ୍ତା ମନ୍ତ୍ରଣାଳୟର ମାନଦଣ୍ଡ ପୂରଣ ନାଇଁ କରୁଥିବାରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ମନ୍ କି ବାତ୍ କାର୍ଯ୍ୟକ୍ରମର 115 ସଂସ୍କରଣ ଥି ଆଇବାକାଲ ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ଦାନା ଉତ୍ତର ସ୍ଥିତି ଆର୍ ପୁନରୁଦ୍ଧାର କାମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଆର୍ ବାତ୍ୟା ଦାନା ଲାଗି ହୋଇଥିବା ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ କୃଷିମନ୍ତ୍ରୀ। କହିଲେ ଚାଷୀମାନଙ୍କର ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।